ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମଇ ମାସ 26 ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ରାଜ୍ୟ ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10 ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବାବେଳେ ଗତବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି 7:00 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବ ସଙ୍ଗମର 6ଷ୍ଠ ପର୍ଯ୍ୟାୟରେ ଗୁଜରାଟର 39 ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6-ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍କାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ବୁଧବାର ପରିବର୍ତ୍ତେ 28 ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟୋରିଆଲ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁଆଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200ରୁ ଅଧିକ ପ୍ରଶିକ୍ଷାର୍ଥୀ 12 ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 21 ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।